आकाशवाणी संबलपुर आंचलिक खबर पढ़ुचन सुप्रीति मिश्र जुहार। पहला मुख्य खबर, राज्य कैबिनेट बैठक थी 10 प्रस्ताव के मिली मंजूरी। फी पंचायत न थापना करा गोदावरी मिश्र आदर्श विद्यालय राज्य निजुक्ति पाइबे 5000 डाक्तर। लिंगगत भेदभाव दूर करबार दिगे बेटी बचाओ बेटी पढ़ाओ अभियान साजिचे सफल माध्यम कहले प्रधानमंत्री। बेटी बचाओ बेटी पढ़ाओ अभियान के पुरला 10 बछर। मड़िया खिनबार लगी चाषी पंजीकरण समय बढ़ाले राज्य सरकार। आउ हॉकी इंडिया लीग र महिला वर्ग थी रांची ठाने साची रहा बेंगल टाइगर्स आर दिल्ली एसजी पाइपर्स भितरे चलीछे मैच। एथरा पूरा खबर, मुख्यमंत्री मोहन चरण माझी अध्यक्षता थी आज होता राज्य कैबिनेट बैठक थी 10 प्रस्ताव के मंजूरी मिली। बैठक थी फी पंचायत न गोदावरी मिश्र आदर्श विद्यालय स्थापना लगी निष्पत्ति लगी सरकार तरफ 12000 कोटी टंकार व्ययबराद करा। बछर पहला खेपे मोट 114 पंचायत न आदर्श विद्यालय स्थापना करा। सेंता ग्रामांचल मौलिक भित्तिभूमि विकास लगी भिन्न भिन्न थाई उन्नयनमूलक प्रकल्प रास्ता संजोगीकरण शिक्षा आउ खेल भित्तिभूमि आउ छोट पर्यटन स्थल उन्नति लगी राज्य सरकार विकसित गांव विकसित ओडिशा योजना के मंजूरी देछन। इथिलागी 5000 कोटी टंका व्यय बराद करा जाइछे। ओडिशा डाक्तरी आउ स्वास्थ्य सेवा नियमावली 2017 थी संशोधन के मंजूरी मिली। इतार संगे राइजे 5000 डाक्तर सहित 126 छन दंत चिकित्सकों को निजुक्ति देवार के निष्पत्ति। कृषि क्षेत्र उन्नति लगी राइजे नुआ शीतल भंडार स्थापना करबार के सरकार 50% तक विद्युत शुल्क रिहाती देवार सहित 1.5 कोटी टंका तक खास रिहाती देबे। निवेश क्षेत्र के आहरी बरकस करबार लगी आरआईआर कंपनी के निवेश लगी सुजोग दिया। कंपनी के 50% इनसेंटिव दिया। उच्च शिक्षा व्यवस्था के बरकस करबार लगी ओडिशा विश्वविद्यालय अधिनियम 1998 थी संशोधन प्रस्ताव के कैबिनेट रो अनुमोदन मिली बोली मुख्यमंत्री कहिछन। लिंगगत भेदभाव दूर करबार आउ छी मानकु सशक्त करबार दिगे बेटी बचाओ बेटी पढ़ाओ अभियान गुटे सफल माध्यम हेछे बोली प्रधानमंत्री नरेन्द्र मोदी कहिछन। अभियान रो 10 बछर पूर्ति अवसर प्रधानमंत्री श्री मोदी बेटी बचाओ बेटी पढ़ाओ कार्यक्रम गुटे जुगांतकारी जनशक्ति आधारित कार्यक्रम बोली कहिछन। से कहिछन ई योजना झियो कम रहिथिबा जिल्ला मानके आशानुरूप अग्रगति करिछे। प्रधानमंत्री श्री मोदी आजिर दिने टुकेल छुआ मानकर विकास लिंगगत असमानता के दूर करबार पोझी भित्रे जन्म हाथी समानता सहित बालिका मानकर सर्वांगीन विकास लगी हरियाणार पानीपत सहन योजना मूल करथिले। सरकारकर ई पदक्षेप लगी गला 10 बछर भित्रे लिंगगत अनुपात थी टुकेल छुआ मानकर जन्म हार बढ़ीछे। आर्थिक क्षेत्र थी महिला मानकर भागीदारी के बढ़ाबार सहित शिक्षा खेल परिवेश संतुलन रक्षा करबार दिगे ई अभियान गुटे जन आंदोलन रूप नेछे। ये अवसर केन्द्र महिला आउ शिशु विकास मंत्रालय आउ राज्य सरकार तरफ आस्थानु भिन्न भिन्न कार्यक्रम आयोजन करा जाउछि। राज्य सरकार तरफ भुवनेश्वर कलिंग स्टेडियम ठाने हेतिबा कार्यक्रम थी उपमुख्यमंत्री प्रभाती परिडा जोग देकरी लिंगगत भेदभाव दूर करिकरी शिशु कन्या मानकु समाज थी समान अधिकार सुरक्षा देबार शिक्षित करबार समस्त नैतिक दायित्व हेबा दरकार बोली कहिछन। प्रधानमंत्री नरेन्द्र मोदी अध्यक्षता होता केन्द्र कैबिनेट के जातीय स्वास्थ्य मिशन थी गला 3 बछर भित्रे होता अग्रगति बाबदे जनई दिया जाइछे। मातृ मृत्यु हार कमाबार जखमा मेलेरिया कलाजर डेंगू कुष्ठरोग भाइराल हेपाटाइटिस बागिर भिन्न भिन्न रोग निरोधी कार्यक्रम बाबदे कैबिनेट के सूचना दिया जाइथिला। जनस्वास्थ्य क्षेत्र थी सुधार आनबार थी गुटे माइल खुंटा हासिल होइछे बोली सूचना दिया जाइछे। प्रधानमंत्री नरेन्द्र मोदी अध्यक्षता होता अर्थनैतिक व्यापार बाबद कैबिनेट कमिटी 2025-26 विपणन बछर लगी झोट चाषी मानकर लगी सर्वनिम्न सहायक दाम एमएसपी के अनुमोदन करिछे। 2025-26 उत्पादन ऋतु थी झोटर सर्वनिम्न सहायक दाम 5650 टंका धारिज करा जाइछे। गला बछर ठानु इ बछर झोटर एमएसपी क्विंटल पिछा 315 टंका बढ़ा जाइछे। राज्य विधानसभा 17 नंबर बजेट अधिवेशन फेब्रुआरी 13 तारीख नु मूल हेबा। अधिवेशन रो पहला दिन राज्यपाल डॉक्टर हरिबाबू कंभम पाटी अभिभाषण रखबे। दुईटा खेपे हेबार कि थिबा अधिवेशन थी 28 कार्य दिवस रहबा। पहला खेप फेब्रुआरी 13 नु 21 तारीख तक आउ दुई नंबर खेप मार्च 7 नु अप्रैल 5 तारीख तक चलबा। फेब्रुआरी 17 तारीख मुख्यमंत्री मोहन चरण माझी 2025-26 आर्थिक बछर लगी बजेट उपस्थापन करबे। आपण माने खबर सुनुछन आकाशवाणी संबलपुर केन्द्रनु। ରାଜ୍ୟ ସରକାର ଖରିଫ୍ ମଡ଼ିଆ ଘିନ୍ବାର ଲାଗି ଚାଷୀ ପଞ୍ଜିକରଣ ସମୟକେ ଇ ମାସର 31 ତାରିଖ ତକ୍ ବଢ଼ିଛନ୍। ମଡ଼ିଆ ଚାଷୀମାନେ ନିଜର ପାଖର କୃଷକ ସଂଗଠନ ପ୍ୟାକ୍ସ ଲ୍ୟାମ୍ପସ୍ ଆଉ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଜରିଏ ଧାରିଜ ତାରିଖ ଭିତରେ ମଡ଼ିଆ ବିକ୍ବାର ଲାଗି ପଞ୍ଜିକରଣ କରବାର୍କେ ସରକାରଙ୍କ ତରଫରୁ ପରାମର୍ଶ ଦିଆଯାଇଛି। ଇ ବଛର ଖରିଫ୍ ମଡ଼ିଆ ଠୁଲାବାର କାମ ମାର୍ଚ୍ଚ ମାସର 31 ତାରିଖ ତକ୍ ଚାଲ୍ବା। ଭୁବନେଶ୍ୱର ଜନତା ମଇଦାନଠାରେ ଆଇବା 28 ଆଉ 29 ତାରିଖ ଦୁଇଦିନିଆ ଉତ୍କର୍ଷ ଓଡ଼ିଶା ମେକ୍ ଇନ୍ ଓଡ଼ିଶା ସମ୍ମିଳନୀ ହେବା। ଏ ବାବଦେ ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା ସାମ୍ବାଦିକମାନଙ୍କୁ ସୂଚନା ଦେଇକରି କହିଛନ୍, 27 ତାରିଖ ଭିନ୍ ଭିନ୍ ଶିଳ୍ପ ସଂସ୍ଥାର ପାଖାପାଖି 200 ଜଣ ପ୍ରତିନିଧି କାର୍ଯ୍ୟକ୍ରମଟି ଯୋଗ ଦେବା ଲାଗି ଭୁବନେଶ୍ୱର ଆଇବେ। ଜାତୀୟ ଶିକ୍ଷାନୀତି 2020ର କାର୍ଯ୍ୟାନ୍ୱୟନ ଉପରେ ହେଉଥିବା ଜାତୀୟ କର୍ମଶାଳାର ଆଜି ଥିଲା 2 ନମ୍ବର ଦିନ। କର୍ମଶାଳାଥି ଆଜି ଭିନ୍ ଭିନ୍ ଶିକ୍ଷାନୁଷ୍ଠାନର ଶିକ୍ଷାବିତ୍ମାନେ ଯୋଗ ଦେଇକରି ନୂଆ ଶିକ୍ଷାନୀତିର ସବୁ ଦିଗ ଉପରେ ଆଲୋଚନା କରିଛନ୍। ଶିକ୍ଷା ପରୀକ୍ଷା ପଦ୍ଧତି ଭିତ୍ତିଭୂମି ପରୀକ୍ଷା ପରିଚାଳନା ସଂସ୍କାର ବାଗି ଭିନ୍ ଭିନ୍ 10 ଗ୍ରୁପ୍ଟି ଶିକ୍ଷାବିତ୍ମାନେ ମତାମତ ଦେଇଛନ୍। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସମ୍ବଲପୁର ପାଖର ପୋତାପାଲିଠାରେ ଥିବା ଶ୍ରୀକୃଷ୍ଣ ଗୋଶାଲାନ ରାଧାକୃଷ୍ଣ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବଟି ଯୋଗ ଦେଇଛନ୍। ଏ ଅବସରରେ ମନ୍ତ୍ରୀ ଶ୍ରୀ ପ୍ରଧାନ ସେନର ଗୋଶାଲାକେ ବୁଲି ଦେଖିକରି ସରକାର ଗୋସମ୍ପଦର ସୁରକ୍ଷା ଲାଗି ଭିନ୍ ଭିନ୍ କାର୍ଯ୍ୟକ୍ରମ ମୂଲ କରିଛନ୍ ବୋଲି କହିଛନ୍।
ଆମ ସମସ୍ତଙ୍କର ସନାତନ ସମାଜର ହିନ୍ଦୁ ସମାଜର ବଡ ଆସ୍ଥା ହେଲା ଗୋମାତା। ମୁଁ ଆଜି ଗୋଶାଳାକୁ ଆସିକି ନିଜକୁ ବହୁତ ସୌଭାଗ୍ୟଶାଳୀ ଅନୁଭବ କରୁଛି, ବହୁତ ପବିତ୍ର ଅନୁଭବ କରୁଛି। ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଯେଉଁ ସରକାର ଚାଲିଛି, ଏମାନେ ବିଭିନ୍ନ ଗୋ ସମ୍ପଦ ବିକାଶ ପାଇଁ ବ୍ୟବସ୍ଥିତ ଭାବେ ଗୋଶାଳା ମାନଙ୍କୁ ସହାୟତା ଦେବା, ନୂଆ ଗୋଶାଳା ଖୋଲିବା, 20,000 ଟଙ୍କା ପ୍ରତି ଗୋ ସମ୍ପଦ ପ୍ରତି ସରକାରୀ ଅନୁଦାନ ବ୍ୟବସ୍ଥା କରିବା, ଏସବୁ ପଦକ୍ଷେପ ନିଆଯାଉଛି। ଏହାକୁ ଆହୁରି ଆଗାମୀ ଦିନରେ ବଢ଼ାବି ଯିବ।
ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର 128 ନମ୍ଘର ଜୟନ୍ତୀ ପାଳନ ଅବସରରେ ଆଇବାକାଲିଠାରୁ 25 ତାରିଖ ତକ୍ କଟକ ବାରବାଟୀ ଦୁର୍ଗନ ପରାକ୍ରମ ଦିବସ ପାଳନ କରାଯିବା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାର୍ଯ୍ୟକ୍ରମକେ ଉଦ୍ଘାଟନ କରିବେ ବୋଲି ସୂଚନା ମିଳିଛି। ମହାନ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କର 216 ନମ୍ଘର ଜୟନ୍ତୀ ଆଇବାକାଲ ରାଜ୍ୟର ଭିନ୍ ଭିନ୍ ଜାଗାନ ପାଳନ କରାଯିବା। ଏ ଅବସରରେ ସୁରେନ୍ଦ୍ର ସାଏଙ୍କର ଜନ୍ମ ମାଇଟ୍ ରେଙ୍ଗାଲି ବ୍ଲକ ଖିଡ଼ାଠାରେ ଗୋଟିଏ ଖାସ୍ କାର୍ଯ୍ୟକ୍ରମଟି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖିଆକୁ ନୂଆ ଭାବେ ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। ସେନ୍ତା ସହରର ଜେଲ୍ ଛକଠାରେ ଥିବା ସୁରେନ୍ଦ୍ର ସାଏଙ୍କର ପ୍ରତିମୂର୍ତ୍ତିଥି ପ୍ରଶାସନ ଆର୍ ଭିନ୍ ଭିନ୍ ସଂଗଠନ ତରଫୁ ଫୁଲମାଲା ଦିଆଯିବାର କାର୍ଯ୍ୟକ୍ରମ ରହିଛି। ଓଡ଼ିଶା ଛତିଶଗଡ଼ ସୀମା ହୋଇଥିବା ଗୁଲି ମରାମରି ଘଟଣାକେ ନେଇକରି ଆଜି ନୂଆପଡ଼ାଠାରେ ପୁଲିସ୍ ମହାନିର୍ଦ୍ଦେଶକ ୱାଇବି ଖୁରାନିଆ ଗୋଟିଏ ସାମ୍ବାଦିକ ସମ୍ମିଳନୀଟି ବିଧିବଦ୍ଧ ଭାବେ ସୂଚନା ଦେଇଛନ୍। ସୁରକ୍ଷା ବାହିନୀର ମାଓ ବିରୋଧୀ ଅଭିଯାନଥି ମାଓବାଦୀଙ୍କ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଶ୍ରୀ ଖୁରାନିଆ ସୂଚନା ଦେଇଛନ୍। ଘଟଣା ଉତ୍ତରୁ ସୀମା ଇଲାକା ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ବୋଲି ସେ କହିଛନ୍। ବୌଦ୍ଧ କୃଷି ସମବାୟ ସମିତି ପ୍ୟାକ୍ସଠାରେ ବୁଣାକାର ସମିତି କର୍ମକର୍ତ୍ତାଙ୍କର ଦକ୍ଷତା ବୃଦ୍ଧି ତାଲିମ କାର୍ଯ୍ୟକ୍ରମ ହୋଇଯାଇଛି। ସେଣ୍ଟର ଫର୍ କୋଅପରେଟିଭ୍ ମ୍ୟାନେଜମେଣ୍ଟ ତରଫରୁ ବୁଣାକାର ସମବାୟ ସମିତିର ସମ୍ପାଦକ ଆର୍ ପ୍ରତିନିଧିମାନଙ୍କୁ ତାଲିମ ଦିଆଯାଇଛି। ସୋନପୁର ଗାନ୍ଧି ପଡ଼ିଆଠାରେ ଚାଲିଥିବା ସର୍ବଭାରତୀୟ ଲାଲମଣି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ପହିଲା ସେମିଫାଇନାଲ୍ ମ୍ୟାଚ୍ଟି ଆଜି ରକେଟ୍ ଏକାଦଶ ମୁମ୍ବାଇ ଟିମ୍କେ 7 ୱିକେଟ୍ଟି ହରିକରି ସୁନ୍ଦରଗଡ଼ ନବଜୀବନ କ୍ରିକେଟ୍ କ୍ଲବ୍ ଫାଇନାଲ୍କେ ଯାଇଛି। ଆଇବାକାଲ ଶେରଶା ରାଞ୍ଚି ଦଲ ଭୁବନେଶ୍ୱର ବାପୁଜୀ କ୍ରିକେଟ୍ କ୍ଲବ୍ ସାଙ୍ଗେ ଖେଳିବା। ହକି ଇଣ୍ଡିଆ ଲିଗ୍ର ମହିଳା ବର୍ଗଥି ସଞ୍ଜ 6 ବଜେନୁ ସ୍ରାଚି ରାହା ବେଙ୍ଗଲ ଟାଇଗର୍ସ ଆର୍ ଦିଲ୍ଲୀ ଏସ୍ଜି ପାଇପର୍ସ ଭିତରେ ମ୍ୟାଚ୍ ଚାଲିଛି। ସେଆଡ଼େ ପୁରୁଷ ବର୍ଗଥି ଆଜି ରାତି 8:15 ଦିଲ୍ଲୀ ଏସ୍ଜି ପାଇପର୍ସ ଆର୍ ଜେଏସ୍ଡବ୍ଲ୍ୟୁ ସୁରମା ହକି କ୍ଲବ୍ ଭିତରେ ମ୍ୟାଚ୍ ହେବା। ଦୁଇଟା ଯାକ ମ୍ୟାଚ୍ ଝାଡ଼ଖଣ୍ଡର ରାଚିନ ହେଉଛି। ରାଜ୍ୟ ପଶ୍ଚିମ ଝଡ଼ ପ୍ରଭାବଥି ଆଜି ଶୀତ କମିଛେ ଆର୍ 1-2 ଡିଗ୍ରୀ ତକ୍ ତାପମାତ୍ରା ବଢ଼ିଛି। ଓଡ଼ିଶାକେ ଜବର ଜଳୀୟ ବାଷ୍ପ ଥିବା ପବନ ଆସୁଥିବାନୁ ପାଗ ବଦଳିଛି। ଇତାର ପ୍ରଭାବଥି ରାଜ୍ୟ ରାତିର ତାପମାତ୍ରା ଭିଲ୍ ବଢ଼୍ବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ପୂର୍ବାନୁମାନ କରାଯାଇଛି। ଉପକୂଳ ମଝି ଆର୍ ଦକ୍ଷିଣ ଓଡ଼ିଶାନ ଜହ କରି ତାପମାତ୍ରା ବଢ଼ିପାରେ। ଇତାର ସହିତ 24 ତାରିଖ ତକ୍ ବହଲିଆ କୁହୁଡ଼ି ଦେଖାଯିବା। 23 ତାରିଖ ତକ୍ ବହଲିଆ କୁହୁଡ଼ି ନେଇକରି 4 ଜିଲ୍ଲାକେ ପାଣିପାଗ କେନ୍ଦ୍ର ତରଫ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଶେଷ ମୁଖ୍ୟ ଖବର ଫେର ଘାଏ। ରାଜ୍ୟ କ୍ୟାବିନେଟ୍ ବୈଠକଥି 10 ପ୍ରସ୍ତାବକେ ମିଳିଛି ମଞ୍ଜୁରୀ। ଫି ପଞ୍ଚାୟତ ନ ସ୍ଥାପନା କରାଯିବା ଗୋଦାବରୀ ସ୍ମିଶ୍ର ଆଦର୍ଶ ବିଦ୍ୟାଳୟ। ରାଜ୍ୟ ନିଯୁକ୍ତି ପାଇବେ 5,000 ଡାକ୍ତର। ଲିଙ୍ଗଗତ ଭେଦଭାବ ଦୂର କରିବା ଦିଗେ ବେଟି ବଚାଓ ବେଟି ପଢ଼ାଓ ଅଭିଯାନ ସାଜିଛି ସଫଳ ମାଧ୍ୟମ କହିଲେ ପ୍ରଧାନମନ୍ତ୍ରୀ। ବେଟି ବଚାଓ ବେଟି ପଢ଼ାଓ ଅଭିଯାନକେ ପୁରଲା 10 ବର୍ଷ। ମଡ଼ିଆ ଘିନ୍ବାର ଲାଗି ଚାଷୀ ପଞ୍ଜିକରଣ ସମୟ ବଢ଼ାଲେ ରାଜ୍ୟ ସରକାର। ଆଉ ହକି ଇଣ୍ଡିଆ ଲିଗ୍ର ମହିଳା ବର୍ଗଥି ରାଞ୍ଚିଠାରେ ସ୍ରାଚି ରାହା ବେଙ୍ଗଲ ଟାଇଗର୍ସ ଆର୍ ଦିଲ୍ଲୀ ଏସ୍ଜି ପାଇପର୍ସ ଭିତରେ ଚାଲିଛି ମ୍ୟାଚ୍। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।